మొన్న సంగీత తర్వాత ప్రశ్న నెంబర్ వాడు ఫైవ్ టెస్ట్ వస్తే ଆମର ସମସ୍ୟା ହେଲା ଡ୍ରେନ୍ ଛୋଟ ଥିବାରୁ ପାଣି ବର୍ଷା ଦିନକୁ ପାଣି ଜାମ ହେଇଯାଉଛି, ମଶା ମାଛି ଅଳିଆ ସବୁ ଜାମ ହେଇକିରି ଘରେ ପାଣି ପଶୁଛି, ଆଉ ରାସ୍ତା କଭର ହେଇଯାଉଛି, ପାଣି ଆଣ୍ଠୁ ଆଣ୍ଠୁ ହଉଛି, ଆଉ ଚାଲି ଆସୁଛି ତ ଇଆଡ଼େ କଭର ବି ନାହିଁ, ଠାଣ ଠାଣ ଜାଗାରେ କେତେ ଜାଗାରେ ଅଛି କେତେ ଜାଗାରେ ନାହିଁ, ଯୋଉ ଜାଗାରେ ଅଛି ଅଳିଆ ଜାମ ହେଇକି ପାଣି ଇଏ ହେଇଯାଉଛି, ଆଉ ବାହାର ସମସ୍ୟାର ସମାଧାନ କରିଦେଲେ ଭଲ ହବ।